प्रिय विद्यार्थीगण शुभेच्छा। ओडिशा राज्य मुक्त विश्वविद्यालय प्रयास रे प्रस्तुत इंटरनेट रेडियो प्रज्ञावाणी को आपनकु स्वागत। चलंतु आमे आलोचना करिबा संस्कृति बा कल्चरल रिपोर्टिंग विषय रे। ऐतिह्य कला संस्कृति और परंपरार देश भारत। एठाकार महान संस्कृति सबुबेले अन्यमानकु प्रभावित करिछि, आम माटी को विदेशी मानकु टाणी मध्य आनिछि। एमिति एक संस्कृति संपन्न देशरे संस्कृति सांबादिकतार बेस गुरुत्व रहिछि। आम संस्कृति को विश्व दरबार रे ठेकणा ढंगरे उपस्थापित करिबा ओ संस्कृति को बंचाई रखिथिबा मनीष मानकु प्रोत्साहित करिबारे एहा सहायक होइथाय। परिवर्तित समय अनुसारे कला संस्कृति ओ सिनेमा प्रति लोकमानकर आग्रह बढ़ी बढ़ी चलिछि। आम देशरे क्रिकेट खेलाड़ी ओ सिनेमा तारकांकु भगवान परि मान्यता मिलुछि। टीवी कलाकार रियलिटी शो रे सेलिब्रिटी गायक नृत्य शिल्पींकर मध्य चाहिदा काहिरे कोन लोकमाने एमानकु भल पाउथिबारु एवं एमानक विषय रे अधिकरु अधिक खबर जानिबाकु चाहुथिबारु संस्कृति सांबादिकतार चाहिदा बढ़िछि। तेणु एबे समस्त प्रमुख गणमाध्यम निहाति भाबे संस्कृति सांबादिकंकु नियुक्ति देउछन्ति। एहा नुआ एक बीट भाबे उभा होइछि। संस्कृति सांबादिकता कौन? संस्कृति सांबादिकतार क्षेत्र व्यापक नहेले मध्य कम नुहे। यहाँ भीतर कला साहित्य धर्म परंपरा संस्कृति सिनेमा नाटक यात्रा नृत्य संगीत चित्रकला लोककथा आदि अंतर्भुक्त। यही प्रसंग गुड़ी नहीं प्रस्तुत होता रिपोर्ट गुड़ी को संस्कृति सांबादिकता कहुए। विभिन्न समय नृत्य और संगीत कार्यक्रम सिनेमा प्रदर्शन नाटक मंचस्थ खबर को लोकों पाखे पहुँचाइबा सांबादिकों काम। पुणि एही क्षेत्र में प्रतिष्ठा लाभ करथिबा व्यक्ति विशेष का व्यक्तिगत जीवन को नहीं खबर प्रस्तुत करिहेबो। सांस्कृतिक रिपोर्टिंग करिबा बेले आपण आम कला संस्कृति को नहीं घटुथिबा विभिन्न घटना लेखिपारिबे। आपणक अंचल रे संस्कृति संपर्कित समस्त खबर एही पर्याय रे आसिबो। साधारणतः सहरे थिबा सांस्कृतिक केन्द्र क्लब हाउस मंडप चित्त विनोदन केन्द्र आदि स्थान रे नियमित भावे सांस्कृतिक कार्यक्रम अनुष्ठित होइथाय। एठाकु गले आपण खबर संग्रह करि रिपोर्ट लेखि परिबे। संस्कृति सांबादिकतार भाषा। सांबादिकतार अन्यान्य क्षेत्र परि संस्कृति सांबादिकतार भाषा सरल हेबा निहाति दरकार। तेबे एथिरे आपण शुद्ध ओ अल्प किछि साहित्यिक भाषार व्यवहार करि परिबे, किंतु भाषा साधारण लोकंक बुझिबा परि होइथिबो। कोनसी शब्दर अर्थ जानिबा पई पाठकंकु जेमिति अभिधानर साहाज्य नेबाकु न पड़े सेति प्रति ध्यान रखिबा उचित। संस्कृति ओ परंपरार कथा कहिबा पई किछि निर्दिष्ट शब्द रहिछि, एहाकु आपण लेखारे व्यवहार करि परिबे। किंतु गोटिए कथा मन रखिबाकु हेबो जे लेखारे संवेदनशीलता ओ मानवीयताकु जेमिति गुरुत्व दिया होइथिबो। जड़े संस्कृति सांबादिक भल गार्पिक भली घटना को गप परि पाठकंक पाखरे पहुंचाई पारुथिबा दरकार। एही खबर पढ़िले लोके भाराक्रांत हेबेनि, बरम हालका अनुभव करिबे। एहाकु नजरे रखी खबर लेखिबार शैली को बदलाइबा दरकार, कारण एथिरे सांबादिकतार छ क सूत्र को मानि लेखिबा निहाति आवश्यक नुहे। कौनसी कार्यक्रम रे घटिथिबा सबुठारु गुरुत्वपूर्ण घटनारु आपण खबर लेखा आरंभ करिपारिबे। कौनसी गीतर प्रथम धाड़ी भी खबर लेखा जाय पारे। दर्शकों उपरे नृत्य गीतर प्रभाव को जने सांबादिक गुरुत्व दे मध्य पारे। तेणु संस्कृति सांबादिकतारे भाषा सबुबेले गोटे धरा बंधा नियम रहिबाकु बाध्य नुहे। कौन लेखिबे? जने सांबादिक आम संस्कृति को भल भाव जानिथिले एक सुंदर रिपोर्ट प्रस्तुत करिबारे विशेष असुविधा हेबनि। लेखिला बेलकु कार्यक्रम संपर्क रे सूचना देबा सह किए आयोजन करिथिले केउ अवसर रे एही कार्यक्रम होइथिला कार्यक्रम रो उल्लेखनीय घटना आदि को स्थानित करिबा दरकार। सांस्कृतिक कार्यक्रम व्यतीत आम संस्कृति ओ परंपरार स्थिति कलाकारक अभाव ओ असुविधा संस्कृति को कलुषित करथुबा उपादान को नै भिन्न भिन्न धरणर रो रिपोर्ट करिहेबो। कला ओ कलाकारक पई सरकारक दरद ओ सहाय्य को नै उभय सकारात्मक ओ नकारात्मक रिपोर्ट करा जाय पारे। जन सांबादिक केवल ऊपर ठाउरिया भावे न जाय कला जगत भितरे कोन घटुचि ताहाकु अनुध्यान करि पारिले भलो रिपोर्ट मिलिबो। संस्कृति रिपोर्टिंग कला बेले ଆପଣଙ୍କୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଜାଣିନଥିଲେ ଆପଣ ଏହି ନୃତ୍ୟର ଠିକ୍ଠାକ୍ ରିପୋର୍ଟିଂ କରିପାରିବେ ନାହିଁ। ସେହିପରି ଜଗନ୍ନାଥ ସଂସ୍କୃତି ବିଷୟରେ ନ ଜାଣିଲେ ଏହା ଲେଖିବା କଷ୍ଟକର ହେବ। ଲେଖିଲେ ବି ରିପୋର୍ଟଟି ଉନ୍ନତମାନର ହେବନି। ଏଥିନେଇ ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। କିଛି ବର୍ଷ ତଳେ ଭୁବନେଶ୍ୱରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କୁ ପହଣ୍ଡି କରାଇ ମଞ୍ଚକୁ ଅଣାଯାଇଥିଲା। କାର୍ଯ୍ୟକ୍ରମ ଦେଖୁଥିବା ଶହ ଶହ ଦର୍ଶକ ଏହାକୁ ଉପଭୋଗ କରିବା ସହ ତାଳିମାଡ଼ କରିଥିଲେ। କିନ୍ତୁ ତାହା ପରଦିନ ଏକ ଖବରକାଗଜରେ ଏଥିନେଇ ଏକ ନକାରାତ୍ମକ ରିପୋର୍ଟ ପ୍ରକାଶ ପାଇଥିଲା। ସାମ୍ବାଦିକ ଜଣଙ୍କ ଦର୍ଶାଇବାକୁ ଚାହିଁଥିଲେ ଯେ ମଞ୍ଚରେ ଜଗନ୍ନାଥଙ୍କ ପହଣ୍ଡି କରିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ପୁଣି ଯେଉଁ ଢଙ୍ଗରେ ଏହି ପହଣ୍ଡି ହୋଇଥିଲା ତାହା ଶାସ୍ତ୍ର ସ୍ୱୀକୃତ ନୁହେଁ। ଏହି ରିପୋର୍ଟ ଖବରକାଗଜରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଲା। କାର୍ଯ୍ୟ କରିଥିବା ଅନୁଷ୍ଠାନ ଶେଷକୁ କ୍ଷମା ପ୍ରାର୍ଥନା କରିବା ପରେ ବିବାଦର ସମାଧାନ ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଘଟଣା ବିଷୟରେ ଲେଖିବା ସହ କଳା ସଂସ୍କୃତି ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତକାର, ସେମାନଙ୍କ ବ୍ୟକ୍ତିଗତ ଜୀବନ, ସଂଘର୍ଷ ଆଦିକୁ ନେଇ ରିପୋର୍ଟ କରିହେବ। ସିନେମା ଓ ଟିଭି କଳାକାରଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ଜାଣିବା ପାଇଁ ଏବେ ଲୋକମାନଙ୍କର ପ୍ରବଳ ଆଗ୍ରହ ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଧରଣର ରିପୋର୍ଟକୁ ଏବେ ଗଣମାଧ୍ୟମ ସଂସ୍ଥାମାନେ ଗୁରୁତ୍ୱ ଦେଉଛନ୍ତି। ତେଣୁ ପାଠକଙ୍କ ରୁଚିକୁ ସମ୍ମାନ ଜଣାଇ ଆପଣ ଏ ଧରଣର ରିପୋର୍ଟକୁ ଅଧିକ ନାଟକୀୟ ଢଙ୍ଗରେ ଉପସ୍ଥାପନା କରିବା ଦରକାର। ବିଭିନ୍ନ ଇଣ୍ଡଷ୍ଟ୍ରିରେ ଚାଲିଥିବା ଗସିପକୁ ମଧ୍ୟ ଆପଣ ଖବର ଆକାରରେ ପ୍ରକାଶ କରିପାରନ୍ତି, କିନ୍ତୁ ଉଡ଼ା ଖବର ଓ ବ୍ୟକ୍ତିଗତ ଆକ୍ଷେପ ଠାରୁ ଦୂରରେ ରହି ଯେତେ ସମ୍ଭବ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିବା ଦରକାର। ସାମ୍ବାଦିକଙ୍କ ପାଇଁ କିଛି ପରାମର୍ଶ। ନିଜ ସଂସ୍କୃତି ଓ ପରମ୍ପରାକୁ ଭଲ ଭାବେ ଚିହ୍ନିବା ଦରକାର। କେବଳ ସେତିକି ନୁହେଁ, ଏହାକୁ ଭଲ ପାଇବା ଓ ସମ୍ମାନ ଦେବା ବି ଆବଶ୍ୟକ। ଏହା ସହିତ ଆପଣ ଭିନ୍ନ ଭିନ୍ନ ସଂସ୍କୃତି ବିଷୟରେ ଜ୍ଞାନ ସଂଗ୍ରହ କରିବାକୁ ପଡ଼ିବ। ଦ୍ୱିତୀୟ, ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଲୋକ, ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂଗଠନ ସହ ବରାବର ସମ୍ପର୍କ ରଖନ୍ତୁ। ଏହା ଆପଣଙ୍କୁ ସାହାଯ୍ୟ କରିବ। ତୃତୀୟ, ସଂସ୍କୃତିକୁ ନେଇ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଭାବେ ଚିହ୍ନନ୍ତୁ। ତାଙ୍କ ବିଷୟରେ ଯେତେ ସମ୍ଭବ ଅଧିକ ତଥ୍ୟ ପାଖରେ ରଖିଥାନ୍ତୁ। ଚତୁର୍ଥ, ସଂସ୍କୃତି ରିପୋର୍ଟିଂ କଲାବେଳେ ଆପଣଙ୍କ ପାଖରେ ପୂର୍ବ ପ୍ରସ୍ତୁତି ପାଇଁ ସମୟ ଥାଏ, କାରଣ ଏହି କ୍ଷେତ୍ରରେ କୌଣସି ଘଟଣା ହଠାତ୍ ଘଟି ନଥାଏ। ତେଣୁ ସମୟର ଠିକ୍ ଭାବେ ବିନିଯୋଗ କରି ଯଥାସମ୍ଭବ ପ୍ରସ୍ତୁତି କରି ନିଅନ୍ତୁ। ପଞ୍ଚମରେ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ରିପୋର୍ଟିଂ ପାଇଁ ଯାଉଥିଲେ ଆଗୁଆ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଆଗୁଆ ପହଞ୍ଚି କଳାକାର, ଆୟୋଜକ ଓ ବିଶିଷ୍ଟ ଲୋକଙ୍କ ସହ କିଛି ସମୟ କାଟନ୍ତୁ। ଏହା ସହ କୌଣସି କାର୍ଯ୍ୟକ୍ରମକୁ ଯାଉଥିଲେ ସେଠାକୁ ଆସୁଥିବା ପ୍ରମୁଖ ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥାନ୍ତୁ। ସୁବିଧା ହେଲେ ଆପଣ ତାଙ୍କର ସାକ୍ଷାତକାର ନେଇପାରିବେ। କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତାଙ୍କର ମତାମତ ନେଇ ମଧ୍ୟ ଖବର ପ୍ରସ୍ତୁତ କରାଯାଇପାରେ। ସେହିପରି ଲେଖାରେ ପରିମାର୍ଜିତ ଓ ଶୁଦ୍ଧ ଶବ୍ଦ ବ୍ୟବହାର କରନ୍ତୁ, କିନ୍ତୁ ଏହା ସରଳ ଓ ବୋଧଗମ୍ୟ ହେବା ଜରୁରୀ। ଦେଶ ବିଦେଶର ସାଂସ୍କୃତିକ ଗତିବିଧି ଉପରେ ନଜର ରଖନ୍ତୁ। ଯେଉଁ ବିଷୟରେ ଜାଣିନାହାନ୍ତି ସେ ବିଷୟରେ ବିଲକୁଲ ଲେଖନ୍ତୁନି। ଭୁଲ ଭାଲ ଲେଖିବା ଅପେକ୍ଷା ମୋଟେ ନ ଲେଖିବା ଭଲ। ସଂସ୍କୃତି ରିପୋର୍ଟରେ ଭୁଲ ଭାଲ ଲେଖିଲେ ବିବାଦରେ ଫସିବାର ଆଶଙ୍କା ଅଧିକ ଥାଏ। ଆଉ ଶେଷରେ, ବିଶେଷ ଭାବେ ଆପଣ ସଂସ୍କୃତି ଲେଖକ ଓ ଗବେଷକଙ୍କ ଲେଖା ପଢ଼ନ୍ତୁ। ଆମେ ଆଲୋଚନା କଲେ ସଂସ୍କୃତି ବା କଲଚରାଲ ରିପୋର୍ଟିଂ ବିଷୟରେ। ଆଶା କରୁଛୁ ଏହା ଆପଣମାନଙ୍କ ପାଇଁ ଉପାଦେୟ ହେବ। ଶୁଭକାମନା, ବିଦାୟ ନେଉଛୁ। ନମସ୍କାର।